वासुदेवाय श्रीमद्भागवतम दसम स्कंद 47 अध्याय श्लोक 67 कर्म भी भ्राम्यमानानां यत्र क्वापि स्वरेच्छया मंगलाचरिते दाने रतिर्न कृष्णईश्वरे कर्म भी भ्राम्यमानानां यत्र क्वापि स्वरेच्छया मंगलाचरिते दाने रतिर्न कृष्णईश्वरे श्री श्री गोविंदाय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम लक्ष्मण हनुमान जी प्रपात पद्म अर्पण निवेदन करी श्रील गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज के पाद पद्म अर्पण निवेदन करी ईस्कन प्रतिष्ठाता आचार्य श्री श्रीमदेशी भक्ति वेदांत स्वयं प्रभुपाद महाराज के पाद पद्म अर्पण निवेदन करी समस्त साधुगुरु वैष्णवान के पाद पद्म अर्पण निवेदन करी अजी पवित्र गुंडीचा महार्जन तिथि गुंडीचा महार्जन तिथि आज आम श्रीमद भागवत कथा कहे आम हृदय रूप गुंडीचा को मार्जन करुचे आमर हृदय पवित्र हो सब लीला सब रही महाप्रभु करते गुंडीचा महार्जन लीलार तेणु आज आम शुणा बर्तमान नंदग्राम रे उद्धव विदाय ना बस यही दुईट श्लोक नंदादय नंद आदि ब्रजवासी मैंने उद्धव को यह भाव प्रार्थना यह भाव कहते भगवान प्रार्थना होत पूर्व श्लोक कहले मनसो वृत्यो न स्यो कृष्ण पादाम बुजाश्रया बाचो विधा इना बाचो अविधायिनी नामना कायस्तत्र कायस्तत् प्रभुणादिषु काय मन वाक्य तीन भाव तीन प्रकार भाव भगवान सहित कृष्ण सहित युक्त हो भगवान पादपद्म सहित कृष्ण कृष्ण पादपद्म शरीर द्वारा कार्य हो मन द्वारा चिंता हो वाक्य द्वारा कथा कहु कृष्ण विषय यही भाव जो कही गत काल आलोचना करते आज पर श्लोक कह कर्म भी भ्राम्यमाणानां प्रकृतरे समस्ते भ्राम्यमाण होते भ्राम्यमाण हो भगवद गीतार भगवान कहे सर्वगह जीव हूँ सर्वगह सबुठ जीव वैज्ञानिक मान कौन ना चंद्रलोक जापर ना कि भगवान कहते हैं सर्वगह सब चंद्रलोक जीव सबुठ सूर्यलोक जीव चंद्रलोक जो जीप मना करना बोली आ सूर्यलोक था किए कह वैज्ञानिक मान कह सब मूर्ख पगल सूर्यलोक किए जापर कि भगवान कौन जापर भगवान भगवदगीतार ज्ञान दे सूर्यलोक इमं विवशत योग प्रोक्तवान हम व्यय सूर्य देवता विवशान के ज्ञान दे तेणु ये हूँ सुपर साइंस ये साइंस ये पर्यंत साइंटिस्ट मैंने ए पर्यंत रिसर्च प्राप्त हो पारिना चली गवेषणा बहुत नोबेल प्राइज पाइले आहरी कोटि कोटि नोबेल प्राइज पाए कि तथापि ये साइंस बुझापी के कोटि वर्ष लगे कहीहब ना ब्रह्मा कहते पंथास्तु कोटि शत वर्षर संप्रगम्य बायोरथा मनसु मुनिपुंग वाहनम सोप्य स्त्री जत प्रबद्य सिमने अवचिंत तत्व गोविंद आदिपुरुष तमंग बजामी शहे कोटी वर्ष धारिकी गवेषणा कले तथापि से भगवान पादपद्म पाखे पहुँच पारे ना से तेणु जो ज्ञान से मैंने प्राप्त होना से ज्ञान को आम बर्तमान कहजे भगवान भगवदगीत कहले जे जद ज्ञान था नेह भूयन ज्ञान तब अवशिष्यते भागवत मत से कथा कहगला ये ज्ञान प्राप्त होला पर आउ किसी बाकी रही ज्ञान सबकि ज्ञान से प्राप्त हो पारे उपनिषद कह जाए जस्मिन विज्ञानते सर्वम एवं विज्ञानतम भवति, जहाँ को जान ले से सब किसी जानी पारे। तेणु जहाँ भी हो वैज्ञानिक मान समस्त मानवे आम कथा कह सब मूर्ख सब कल्पना ये सब जिनस रही। तेणु भक्ति भक्ति हिं ये भाव को बुझी हम ना बुझीपर ना ये भक्तिर कथा खाली ना भक्ति होगा हम ना प्रकृत भक्ति करा पड़ तेणु नाम भक्ति दि जाए मान जी भक्ति देने से भावुले ये भक्ति करेंगे कि भक्ति करूना सी अभक्ति रोचे जहाँ भी हो जो रही समस्ते ब्राह्मणा नाम कबू स्वर्गे उठाए कबू नरक डुबाए वर्णना करतन चर्चा मध्य केत स्वर्ग को जाऊँच स्वर्ग कहले सूर्यलोक पर्यंत ब्रह्मलोक पर्यंत रही उपरकू स्वर्गे उठाए ब्रह्मलोक पर्यंत स्वर्ग उन्नत लोक सब रही सतट लोक रही पृथ्वी उपर रहा भूवलोक हम गायत्री मंत्र पाठ करते ओं भू रुह स्व पृथ्वी उपर रहा भूवलोक ये हूँ भूलोक भूलोक भूवलोक स्वर्गलोक महत्लोक जनलोक तपलोक एवं अंतिम लोक हूँ सत्यलोक जो ब्रह्मा रोचे ब्रह्मा ऐश्वर्य भगवद गीतार वर्णना कर सहस्र युग पर्यतम अहर्जत ब्राह्मण विदु एक हजार दिव्य युग यू वैज्ञानिक मान कह कल्पना सब कोटी कोटी वर्षर कथा चार सौ बतीस कोटी वर्ष हिसाब कर हजार दिव्य युग गोटे दिन हो चार सौ बतीस कोटी आउ हजार तर कौन ये भाव आयुष रही ब्रह्मांर आयुष तेणु जहाँ हो केत आम स्वर्गलोक जाइए केत ब्रह्मलोक जाइए केत आ ब्रह्म भूमन लोक पुनरावर्तन अर्जुन ब्रह्मलोक को जाकि पुणी नीच लोक आसपार पड़े नीच लोक आसवे तेणु चैतन्य चरितामृत वर्णना कर जो भाई भाव में आगे राजा दंड दौले केत नदी में बुड़े दौले केत टेकि दौले से भाव कबू नरक ब्रह्मांड ये भाव भ्रमण चली भ्रमण करु जो मैंने भाग्यवान जीव यही रूपे ब्रह्मांड भ्रमिति कौन भाग्यवान जीव गुरु कृष्ण प्रसाद पाए भक्तिलता विजय कौन सी कारण कौन सी भाग्यवान जीव जो गुरु गुरुदेव कृपार कृष्ण कृपार भक्तिलता जब प्राप्त हो गले तार जीव जीवन धन्य होगला ताकू आ बुलवाक पड़ो ना भगवत धाम को सी जीवे जदगत्वा न निवर्तन्ते तद्धाम परम मम भगवान को धाम को गले आउ फेरवाक पड़ो ना से परमानेंट सेटलमेंट सबकि परमानेंट सब समस्त दुखर अवसान तेणु यही भाव में ये कौन कर्म भी कर्म आउ भक्ति दुईटी जाक लगे एका भाई बाहर लोक मैंने भाव कार्य कर खाद्य ग्रहण करते प्रभुपाद महाराज इस्कन आरंभ करते अमेरिका उन्नीस सौ छसठ मसीह से मंदिर है ये ग्रह घरे सब करुले या मैचलेस गिफ्ट इत्यादि कर घर मानक सब मंदिर भाई कार्य सब चलता से सैड्रे जो मैंने रोते से मैंने आश्चर्य हो जाते कहे आम एत खटुचु दिन ठूँ आरंभ कर रात पर्यटन एम कि ना खाली कीर्तन करड़ुंस जापारती ना कौन से कार्य करु आंकर एत गाड़ी एत खाद्य सुंदर खाद्य रविवार सब खाया दौरान समस्त को डाक फ्री लव फिस्ट जहाँ कह जाए तेणु से मैंने बुझीपारती ना से कार्य जदि भगवान को समर्पित होगा से भक्ति में परिणत हो गला ये भक्ति को लोक मैंने बुझीपर ना तेणु ये जो रही कर्म समस्ते कर्म अनुसार विभिन्न प्रकार फल भोग कर तृतीय स्कंद एक अध्याय कपिलदेव कहते कर्मणा दैवनेत्रीण जंतुर्देहपत्याये जो जंतु मैंने खाली मनुष्य नुहत पशु पक्षी कीट पतंग 84 लाख प्रकार जीव अच्छा एमाने निज कर्मफल अनुसार यही जन्म शरीर प्राप्त होती से मैंने तेणु किंतु ब्रजवासी मैंने ये नुहंती किंतु से निजर दैन्य हिसाब से एक कहते ଯେମିତି ଭକ୍ତିମନ ଠାକୁର କହିଲେ, ପଶୁପକ୍ଷୀ ହୋଇଥାକେ ସ୍ୱର୍ଗେବାନି ରହେ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ। ଭକ୍ତିବିନୋଦ ଠାକୁର ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତବ ପଦ ଯୋଗୀ ମୋର ନିବେଦନ, ନାହିଁ ମାଗି ଦେହ ସୁଖ, ତାପରେ ବିଦ୍ୟା ଧନ ଜନ କିଛି ଆମର ଦରକାର ନାହିଁ ପ୍ରଭୁ। ଏଭଳିଆ ସୁନ୍ଦର ଗୀତ ଗାନ କରିଛନ୍ତି ଭକ୍ତିବିନୋଦ ଠାକୁର। କର୍ମ ଭକ୍ତିଙ୍କର, ଭକ୍ତଙ୍କର ଆମେ ଶୁଣିବା, ଭକ୍ତଙ୍କର ସେସବୁ କର୍ମବନ୍ଧନ ନାହିଁ। ଆଉ ଏମାନେ ତ ବ୍ରଜବାସୀମାନଙ୍କ କଥା କ'ଣ କହିବା, ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହେଉଛନ୍ତି, କିନ୍ତୁ ତଥାପି ନିଜକୁ ଦୈନ ଭାବରେ ଏକଥା କହୁଛନ୍ତି, କର୍ମ ବି ଭ୍ରମେ ମାଣାନାମ, କେତେବେଳେ ଆମେ ସ୍ୱର୍ଗକୁ ଯିବୁ ବା କେତେବେଳେ ନରକକୁ ଯିବୁ ବା ଯାହା ବି ହେଉ, ଯତ୍ର କ୍ୱାପି ସ୍ୱେଚ୍ଛା, ଈଶ୍ୱରଙ୍କ ଇଚ୍ଛାରେ, ଆମେ ଯେଉଁଠି ଚାହିଁବା ଯିବା ପାଇଁ ଯାଇପାରିବା ନାହିଁ, ଭଗବାନ ସେଇଟାକୁ ବ୍ୟବସ୍ଥା କରିବେ। ପ୍ରଭୁପାଦ ମହାରାଜ ଲେଖିଛନ୍ତି, ଅନ୍ୟ ଗ୍ରହକୁ ସୁଗମ ଯାତ୍ରା, ବୈଜ୍ଞାନିକମାନେ ଚାହୁଁଛନ୍ତି ଯିବା ପାଇଁ ଚନ୍ଦ୍ରଲୋକକୁ, ଏସବୁ କଥା ତ ଆମେ ଆଉ ଏତେ କହିବା ନାହିଁ, ଚନ୍ଦ୍ରଲୋକକୁ ସେମାନେ ଯାଇନାହାନ୍ତି ପ୍ରକୃତରେ, କିନ୍ତୁ ତାଙ୍କର ଏଇ ଚିଟିଂ ରହିଛି, କହିଲେ ଆମେ ଯାଇଛୁ ବୋଲି। ଯାହା ବି ହଉ, ଯେଉଁ ଯିବ କେମିତି ଯିବ ତା'ର ଉପାୟ ରହିଛି, ଅନ୍ୟ ଲୋକକୁ ଯିବା ପାଇଁ ଉପାୟ ରହିଛି, ନିଜ ଯାନ ମାଧ୍ୟମରେ, ଯେମିତି ରାବଣ କହୁଥିଲା ମୁଁ ଗୋଟେ ସିଡ଼ି ତିଆରି କରିଦେବି, ସ୍ୱର୍ଗ ଲୋକକୁ ସମସ୍ତେ ଯିବେ, ସିଡ଼ିରେ ପଡ଼ିକି ଚଢ଼ିକି ପଳେଇବେ, ବା ଲିଫ୍ଟ ଭଳିଆ ଠିଆ ହେଲା ମାନେ ସେଠି ଉପରେ ପଳେଇବେ, ଏଇଭଳି ଭାବରେ ଯାହା ହଉ, କିନ୍ତୁ ଯେଉଁ ଯିବାର ଉପାୟ ଭଗବାନ ବ୍ୟବସ୍ଥା କରି, ଈଶ୍ୱର, ସିଏ ଈଶ୍ୱର ନିୟନ୍ତ୍ରଣକାରୀ, ତମେ ନିୟନ୍ତ୍ରଣକାରୀ ନୁହଁ, ତମେ ଟିକେ ସାମାନ୍ୟ ନିୟନ୍ତ୍ରଣ କରିପାରିବ, କିନ୍ତୁ ତମ ନିୟନ୍ତ୍ରଣକାରୀ ବି ହେଲେ ମଧ୍ୟ ତମ ଉପରେ ନିୟନ୍ତ୍ରଣକାରୀ ଆହୁରି ଅଛନ୍ତି। ଏଇଭଳି ଭାବରେ ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ତେଣୁ ଯାହା ବି ହଉ, କ୍ୱାପି ସ୍ୱରେଚ୍ଛା, ଯେଉଁ କର୍ମ ଭ୍ରମେ ମାଣାନ ଯତ୍ର କ୍ୱାପି, ଯେଉଁଠାରେ ହେଲେ ମଧ୍ୟ ସ୍ୱର୍ଗରେ ହଉ ବା ନରକରେ ହଉ, ଈଶ୍ୱରଙ୍କ ଇଚ୍ଛାରେ, ମଙ୍ଗଳାଚରିତ ଦାନୈ, ମଙ୍ଗଳ କାର୍ଯ୍ୟ, ପୁଣ୍ୟ କାର୍ଯ୍ୟ, ପୁଣ୍ୟ କାର୍ଯ୍ୟ ପାପ କାର୍ଯ୍ୟ ଦୁଇଟି ଜିନିଷ ରହିଛି, ପୁଣ୍ୟ ପାପ ପୁଣ୍ୟର ବିଚାର ଚାଲିଛି, ପାପ ପୁଣ୍ୟର ଉର୍ଦ୍ଧ୍ୱରେ ହେଉଛି ଭକ୍ତି, ଯେଉଁମାନେ ଭକ୍ତି ଗ୍ରହଣ କରିନାହାନ୍ତି, ଭକ୍ତିର ଭକ୍ତି ବିଷୟରେ ଜାଣିନାହାନ୍ତି, ସେମାନେ ପାପ ପୁଣ୍ୟ ଭିତରେ ରହିଥିବେ, ସେମାନେ କହିବେ ଆମେ ପୁଣ୍ୟ କାର୍ଯ୍ୟ କରିବୁ। ଯେଉଁମାନେ କ'ଣ, ଯେଉଁମାନେ ସୁକୃତବାନ ବ୍ୟକ୍ତି, ଯେଉଁମାନେ ବହୁତ କ'ଣ ତାଙ୍କର ସୁକୃତି ବା ତାଙ୍କର ପୁଣ୍ୟ, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ପୁଣ୍ୟ କାର୍ଯ୍ୟ କରିବେ, ପାପୀ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିବେ, କିନ୍ତୁ ଭୌତିକ ଜଗତ ଏଭଳି ପାପ ପୁଣ୍ୟର ଚାଲିଛି, କେତେବେଳେ ପୁଣ୍ୟ କାର୍ଯ୍ୟ କରୁଛନ୍ତି, କେତେବେଳେ ପାପ କାର୍ଯ୍ୟ କରୁଛନ୍ତି, କେତେବେଳେ ପୁଣ୍ୟ କେତେବେଳେ ପାପ, ଏଇଭଳି ଭାବେ ଚାଲିଛି। ଭଗବତ ଗୀତାରେ ଭାଗବତମରେ ସେ କଥା କହିଲେ, ପାପ ପୁଣ୍ୟର ବିଚାର ସେମାନେ ଜାଣୁଛନ୍ତି, ଯମରାଜ ପାପ ପୁଣ୍ୟର ବିଚାର କରୁଛନ୍ତି, ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଯେଉଁ ରହିଛି ଭକ୍ତି, ସେ ଯମରାଜଙ୍କର ସେଇଟା ତାଙ୍କ କଣ୍ଟ୍ରୋଲରେ ନାହିଁ, ସିଏ କହିଦେଲେ, ଏମାନେ ଭାବୁଥିଲେ, ଯମରାଜଙ୍କର ଦୂତମାନେ ଭାବୁଥିଲେ ବେଦରେ ଏଇ ଏଇ ଦୁଇଟି ଜିନିଷ ରହିଛି, ଗୋଟେ ପାପ ଗୋଟେ ପୁଣ୍ୟ। ଯେତେବେଳେ ପଚାରିଲେ ବିଷ୍ଣୁଙ୍କର ଦୂତମାନେ, କ'ଣ ତୁମେ ଜାଣିଛ କହିଲ, ଧର୍ମରାଜଙ୍କର ଦୂତ କହୁଛ, ଧର୍ମ କ'ଣ ଜାଣିଛ, ନା କ'ଣ, ନା ବେଦ ପ୍ରଣୀତ ଧର୍ମ, ଇ ଅଧର୍ମ ତତ୍ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୁ ଇତି ସୁଶ୍ରୁମ। ବେଦରେ ଏଇ ଦୁଇଟି ଜିନିଷ ରହିଛି, ଗୋଟେ ହେଉଛି ପୁଣ୍ୟ, ଗୋଟେ ପାପ, ବେଦ ପ୍ରଣୀତ ଧର୍ମ, ଯେଉଁ କାର୍ଯ୍ୟ ରେକମେଣ୍ଡ କରାଯାଇ, ଯେଉଁ ଯଜ୍ଞ ସବୁ ରେକମେଣ୍ଡ, ସେ ହେଉଛି ଯଜ୍ଞ, ବେଦରେ ଯେଉଁ କର୍ମ ବ୍ୟବସ୍ଥା କରାଯାଇଛି ତାକୁ ଯଜ୍ଞ ବୋଲି କୁହାଯାଏ, ସେ ହେଉଛି ପୁଣ୍ୟ କାର୍ଯ୍ୟ। ଏ ଯଜ୍ଞ ବିଷୟରେ ଭଗବତ ଗୀତାରେ ଅନେକ ପ୍ରକାର, ଏବଂ ବହୁବିଧା ଯଜ୍ଞ ବିତତା ବ୍ରହ୍ମଣ ମୁଖେ ବୋଲି କୁହାଯାଇଛି, ଅନେକ ପ୍ରକାର ଯଜ୍ଞ ରହିଛି। ତେଣୁ ଏ କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନାକାଣ୍ଡ, ଏସବୁ ଯଜ୍ଞ, ତେଣୁ ଆଉ ମଧ୍ୟ ନିଷେଧ କରାଯାଇଛି, ଏଇଟା କରିବ ନାହିଁ, ସେଇଟା କରିବ ନାହିଁ, ସେଇଟା କରିବ ନାହିଁ, ଦ୍ୱୈତ କ୍ରୀଡ଼ା କ'ଣ, ଦ୍ୱୈତ ପାନ, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ଜୀବ ମାରିକି ଖାଇବା, ଯେଉଁ ଆମିଷ ଭକ୍ଷଣ, ଏସବୁ ପାପ କାର୍ଯ୍ୟ ନିଷିଦ୍ଧ କରାଯାଇଛି। ଏବଂ ସେମାନେ ବେଦରେ ଏଇ ତିନୋଟି ବିଷୟରେ କହିଲେ, ତ୍ରୈଗୁଣିଆ ବିଷୟ ବେଦ ଭଗବାନ ମଧ୍ୟ କହିଲେ ଦ୍ୱିତୀୟ ଅଧ୍ୟାୟରେ ଭଗବତ ଗୀତାରେ। ଏହି ପାପ ପୁଣ୍ୟ ବିଷୟରେ କୁହାଯାଇଛି, ସତ୍ୟଗୁଣରେ ସବୁ ପୁଣ୍ୟ କାର୍ଯ୍ୟ କରିବ, ରଜଗୁଣ ତମଗୁଣରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବ। ତେଣୁ ଏହାର ଊର୍ଦ୍ଧ୍ୱରେ ହେଉଛି ଭକ୍ତି। ନିସ୍ତ୍ରୟଗୁଣ୍ୟ ଭବାର୍ଜୁନ, ତିନି ଗୁଣରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଭଗବାନ ଅର୍ଜୁନଙ୍କୁ କହିଲେ। ତେଣୁ କ୍ୱାପି ସ୍ୱରେଚ୍ଛା ମଙ୍ଗଳା, ଏହି ଯେଉଁ ବିଭିନ୍ନ ପ୍ରକାର ମଙ୍ଗଳ କାର୍ଯ୍ୟ ପୁଣ୍ୟ କାର୍ଯ୍ୟ ସବୁ ରହିଛି, ପୁଣ୍ୟକାର୍ଯ୍ୟ ଫଳରେ କ'ଣ ହେବ, ମଙ୍ଗଳା ଆଚରିତେଇ, କ'ଣ ମଙ୍ଗଳା ଆଚରିତି, କ'ଣ କରିବା ସେ ମଙ୍ଗଳ କାର୍ଯ୍ୟ, ନା ଦାନ। ଏଇ ଭଗବତ ଗୀତାରେ ଭଗବାନ କହିଲେ, ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମ ଏବ ତପ, ଯଜ୍ଞ ଦାନ ତପସ୍ୟ ପାବନାନି ମନୀଷିଣାମ। ଏ ଯଜ୍ଞ କହିଲେ ଲୋକମାନେ ଭାବନ୍ତି ବିଭିନ୍ନ ଯେଉଁ ରହିଛି ଅଗ୍ନିରେ ଘୃତ ଆହୁତି ଦେଲେ ଏଇଟା ହେଉଛି ଯଜ୍ଞ, କିନ୍ତୁ ସେଇଟା ମଧ୍ୟ ଯଜ୍ଞ, ଅନେକ ପ୍ରକାର ଯଜ୍ଞ ରହିଛି। ଭଗବତ ଗୀତାରେ ଭଗବାନ କହିଲେ, ଅଧ୍ୟସ୍ୟତେ ଚ ଇମ୍ୟଂ ଧର୍ମଂ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞନ ତେନାମ ଇଷ୍ଟସ୍ୟାମ ଇତିମି ମତି। କେବଳ ଯେଉଁମାନେ ଏଇ ଭଗବତ ଗୀତାକୁ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ମୋର ଆରାଧନା କରିବେ। ଏହିଭଳି ଭାବରେ ଅନେକ ଯଜ୍ଞ ରହିଛି, ତପଯଜ୍ଞ, କ'ଣ ଭଗବତ ଗୀତାରେ ଭଗବାନ କହିଲେ, ତପଯଜ୍ଞ ଅନେକ ପ୍ରକାର ଯଜ୍ଞ ବିଷୟରେ ଚତୁର୍ଥ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ ସବୁ ଯଜ୍ଞ ବିଷୟରେ କୁହାଯାଇଛି। ସବୁଗୁଡ଼ା ଯେଉଁ ଯଜ୍ଞ ବୈଦିକ ଯେଉଁ ସବୁ କର୍ମ ରେକମେଣ୍ଡ, କର୍ମ ବ୍ରହ୍ମ ଦୁଃଖ ବିଧି ବେଦରେ ଯେଉଁ କର୍ମ କଥା ସବୁ ବର୍ଣ୍ଣନା କରାଯାଇଛି ସେ ସବୁ ଯଜ୍ଞ। ତେଣୁ ଯଜ୍ଞ ଦାନ ଏବଂ ବିଶେଷ ଭାବରେ କଳିଯୁଗରେ କେତୋଟି ଯଜ୍ଞ ମନା କରାଯାଇଛି, ରେକମେଣ୍ଡ କରାଯାଇ ନାହିଁ। ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଅଶ୍ୱମେଧ ଗବାଲମ୍ଭ୍ୟମ ସନ୍ୟାସ ପଳପୈତୃଗମ ଦେବରେଣ ସତୋତ୍ପତି କଳୌ ପଞ୍ଚ ବିବର୍ଜେ। ଅନ୍ୟ ଯେଉଁ ଯୁଗରେ ସତ୍ୟ ତ୍ରେତା ଦ୍ୱାପର ଯୁଗରେ ଯେଉଁ ଯଜ୍ଞ ସବୁ ଥିଲା, ବିଶେଷ ଭାବରେ ଅଶ୍ୱମେଧ ଯଜ୍ଞ ଥିଲା, ଗୋମେଧ ଯଜ୍ଞ ଥିଲା ଏବଂ ସନ୍ୟାସ ଯଜ୍ଞ, ସନ୍ୟାସ ମଧ୍ୟ ଗୋଟେ ଯଜ୍ଞ, ପଳପୈତୃକମ, ପଳପୈତୃକମ କହିଲେ ପିତୃ ଶ୍ରାଦ୍ଧରେ ମାଂସ ଅର୍ପଣ କରିବା, ଏବଂ ଦେବରେଣ ସୁତୋତ୍ପତି, ଯଦି ସ୍ୱାମୀ ଚାଲିଗଲେ ତାଙ୍କର ଭାଇଙ୍କ ସହିତ ସଙ୍ଗ କରିକି ସନ୍ତାନ ଉତ୍ପନ୍ନ କରିବା, ଏସବୁ ଅନ୍ୟ ଯୁଗରେ ଥିଲା। ବ୍ୟାସଦେବ ଯେଉଁ ରହିଛନ୍ତି ବିଚିତ୍ର ବୀର୍ଯ୍ୟ, ବିଚିତ୍ର ବୀର୍ଯ୍ୟକର କ'ଣ ସନ୍ତାନ ହେଲେ ନାହିଁ, ଦୁଇ ଜଣ ପତ୍ନୀ ଥିଲେ, ଅମ୍ବିକା ଅମ୍ବାଳିକା। ତେଣୁ ବିଚିତ୍ର ବୀର୍ଯ୍ୟକ ମା ଯେଉଁ ହେଉଛନ୍ତି ଶାନ୍ତନୁଙ୍କର ପତ୍ନୀ ସତ୍ୟବତୀ, ସିଏ ଡାକିଲେ, ସତ୍ୟବତୀ ବିବାହ କରିବା ପୂର୍ବରୁ ପରାଶରଙ୍କ ସଙ୍ଗ ତାଙ୍କ କରିଥିଲେ, ପରାଶର ସଙ୍ଗ କରିକି ତାଙ୍କର ପୁତ୍ର ଯାହା ହେଇଥିଲେ ସେ ବ୍ୟାସଦେବ ଭଗବାନଙ୍କର ଅବତାର, ସିଏ ଭଗବାନଙ୍କର ଅବତାର। ଏ ସପ୍ତମ ସପ୍ତଦଶ ଅବତାର ବିଷୟରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବ୍ୟାସଦେବଙ୍କୁ। ଏଇ ଭଗବାନଙ୍କର ଯେଉଁ ରହିଛନ୍ତି ବୈଦିକ ସାହିତ୍ୟକୁ ସେ ସବୁ ଉଦ୍ଧାର କରିଛନ୍ତି, ସେସବୁ ରଚନା କରିଛନ୍ତି, ଲିପିବଦ୍ଧ କରିଛନ୍ତି। ତେଣୁ ସେ ବ୍ୟାସଦେବଙ୍କୁ ସ୍ମରଣ କଲେ ସତ୍ୟବତୀ, ବ୍ୟାସଦେବ ଆସି ସଙ୍ଗ କଲେ ଅମ୍ବିକା ଏବଂ ଅମ୍ବାଳିକା, ଅମ୍ବିକାଙ୍କୁ ସଙ୍ଗ କଲେ, ତାପରେ ତାଙ୍କର ପୁତ୍ର ଯାହା ଥିଲେ ସେ ହେଉଛନ୍ତି ଧୃତରାଷ୍ଟ୍ର, ଅନ୍ଧ ହେଇକି ବାହାରିଲେ। ଅମ୍ବାଳିକାଙ୍କୁ ସଙ୍ଗ କଲେ ତାଙ୍କର ପୁତ୍ର ହେଉଛନ୍ତି ପାଣ୍ଡୁ, ପାଣ୍ଡୁ ରଙ୍ଗ ହେଇଗଲେ ଦୁଷର ରଙ୍ଗ, ଏବଂ ତାପରେ ଆଉ ଜଣେ ତାଙ୍କର ଦାସୀ କରିକିରି ଦାସୀଠାରୁ ଆସିଲେ ବିଦୁର ଆସିଲେ। ଏମାନେ ସବୁ ମହାନ ବ୍ୟକ୍ତି, ସବୁ ବିଦୁର ହେଉଛନ୍ତି ଯମରାଜ ସ୍ୱୟଂ ଧର୍ମରାଜ, ସିଏ ଧୃତରାଷ୍ଟ୍ର। ତେଣୁ ଏମାନେ ସବୁ ରହିଛି ପାଣ୍ଡୁ ପ୍ରସିଦ୍ଧ, ଏମାନେ କୁରୁବଂଶରେ ଆସୁଛନ୍ତି। ଯଯାତି ମହାରାଜଙ୍କ କଥା ଆସିବ ସନ୍ଧ୍ୟାବେଳେ, ଯଯାତି ମହାରାଜଙ୍କ କଥା, ତେଣୁ ଯଯାତି ମହାରାଜଙ୍କର ପାଖରୁ ଆସୁଛନ୍ତି ଏସବୁ କୁରୁ। ପାଞ୍ଚ ପୁତ୍ର ରହିଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯେଉଁ ବଂଶରେ ଆସିବେ ଭଗବାନ କୃଷ୍ଣ, ଯଦୁ ହେଉଛନ୍ତି ଦେବଯାନୀଙ୍କର ପୁତ୍ର, ଯଦୁ ଏବଂ ତୁର୍ବସୁ, ଏବଂ ଶର୍ମିଷ୍ଠାଙ୍କର ପୁତ୍ର ହେଉଛନ୍ତି ଅନୁ, ଧ୍ରୁବ ଏବଂ ପୁରୁ, ପୁରୁ ହେଉଛନ୍ତି କନିଷ୍ଠ ସନ୍ତାନ, ତାଙ୍କଠାରୁ ଆସିବେ ପାଣ୍ଡବମାନେ, କୌରବମାନେ, ଧୃତରାଷ୍ଟ୍ର, ପାଣ୍ଡୁ, ଏମାନେ ସବୁ ସେହି ପୁରୁ ବଂଶରେ ଆସୁଛନ୍ତି କୌରବ। ତେଣୁ ଏମାନେ ଯେଉଁ ରହିଛନ୍ତି ଯଜ୍ଞ, ଏଇ ଯଜ୍ଞ ହେଉଛି ସେସବୁ ଅନ୍ୟ ଯୁଗରେ ଥିଲା, କିନ୍ତୁ କଳି ଯୁଗରେ ସେଇଟା ମନା କରାଯାଇଛି, ନିଷିଦ୍ଧ କରାଯାଇଛି। କଳୁ ପଞ୍ଚ ବିଭାଜ କଳିଯୁଗରେ ଅନୁଭୂତି ଯଜ୍ଞ ହେଉଛି କ'ଣ? କଳୁଇ କଳି କଳି ସଂକୀର୍ତ୍ତନ ପ୍ରାୟ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ ସେଟା କୁହାଯାଇଛି। କୃଷ୍ଣ ବରଣ ତୁଷା କୂର୍ଣ୍ଣ କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ। କୃଷ୍ଣ ବରଣ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ କଥା ଆସିଲା। ଚୈତନ୍ୟ ମହାପ୍ରଭୁ ଆରମ୍ଭ କରିଥିଲେ ଗୁଣ୍ଡିଚା ମାର୍ଜନ ଲୀଳା। ଗୁଣ୍ଡିଚା ମାର୍ଜନ ଲୀଳା ତା ମହାପ୍ରଭୁଙ୍କ ପୂର୍ବରୁ କେହି ଜାଣିନଥିଲେ, ତେଣୁ ମହାପ୍ରଭୁ ଆସି ଗୁଣ୍ଡିଚା ମାର୍ଜନ ଲୀଳା କ'ଣ ତା'ର ଅର୍ଥ ସେସବୁ ବର୍ଣ୍ଣନା କଲେ। ଭଗବାନ ଯେଉଁ ଆସିବେ କେମିତି ଆସିବେ, ହୃଦୟ ସଫା ନହେଲେ କ'ଣ ଭଗବାନ ଆସିବେ? ହୃଦୟକୁ ସଫା କରିବାକୁ ପଡ଼ିବ, ଏ ହେଉଛି ଗୁଣ୍ଡିଚା ମାର୍ଜନ ଲୀଳା। ସଫା କରୁଥିଲେ ଗୁଣ୍ଡିଚା ମାର୍ଜନ, ବର୍ଷ ସାରା ବନ୍ଦ ହୋଇକି ରହିଛି। ଏହି ଯେଉଁ ରହିଛି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି, ଆସନ୍ତାକାଲି ଶୁକ୍ଳ ଦ୍ୱିତୀୟା ତିଥିରେ ଭଗବାନ ରଥରେ ବିଜେ କରିକି ଯିବେ। ନବଦିନ ଯାତ୍ରା ହେବ, ଗୁଣ୍ଡିଚା ଯାତ୍ରା, ଏ ବହୁତ କଥା ରହିଛି। ତେଣୁ ଗୁଣ୍ଡିଚାରେ ଯେଉଁ ଗୁଣ୍ଡିଚା ଘରେ ରହିବେ, ଗୁଣ୍ଡିଚା ଘର ହେଉଛି ଇଏ ଆମର ଭକ୍ତର ହୃଦୟ, ଭକ୍ତର ହୃଦୟରେ ଭଗବାନ ଆସିବେ। ଇଏ ହେଉଛି ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟକୁ ଆସିବେ, ଦ୍ୱାରକାରୁ ଇଏ ହେଉଛି ବୃନ୍ଦାବନକୁ ଆସିବେ। ଏହି ଲୀଳା ରଥଯାତ୍ରା ନବଦିନ ବ୍ୟାପୀ ଯାତ୍ରା, ଏ ବର୍ଷ କ'ଣ ହେବ ଅଲଗା କଥା। କିନ୍ତୁ ଏହିଭଳି ଭାବରେ ଗୁଣ୍ଡିଚା ମହାପ୍ରଭୁ କରିଥିଲେ। ତେଣୁ ଏ ଯେଉଁ ଯଜ୍ଞ କଳିକାଳରେ, ସେ ହେଉଛି ଚୈତନ୍ୟ ମହାପ୍ରଭୁ, କଳିଯୁଗରେ ସେ ହେଉଛନ୍ତି ଭଗବାନଙ୍କର ଅବତାର। ଏଇ ଶାସ୍ତ୍ର ପ୍ରମାଣ ରହିଛି। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ, ତାଙ୍କର ଶରୀର ରଙ୍ଗ ହେଉଛି କ'ଣ ନା ଗୌରବର୍ଣ୍ଣ, ଏବଂ ସାଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଶ୍ୱଦମ୍। ଭଗବାନ ଯେଉଁ ଆସିବେ କଳିଯୁଗରେ ଏକୁଟି ଆସିବେ ନାହିଁ, ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ପ୍ରଭୁ, ଅସ୍ତ୍ର ହେଉଛନ୍ତି ଭଗବାନଙ୍କର ନାମ ଅସ୍ତ୍ର, ପାର୍ଶ୍ୱଦ ଅନେକ ପାର୍ଶ୍ୱଦ ସବୁ ରହିଛନ୍ତି, ଶ୍ରୀବାସ ଆଦି ଗୌରଭକ୍ତବୃନ୍ଦ ଏମାନେ ସବୁ ତାଙ୍କର ପାର୍ଶ୍ୱଦ। ଏମାନଙ୍କ ସହିତ ସେ ଆସିବେ ଏବଂ ଆସିକରି କ'ଣ କରିବେ ନା ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିବେ। କଳିଯୁଗର ଯୁଗଧର୍ମ ହେଉଛି ସଂକୀର୍ତ୍ତନ, ପ୍ରତି ଯୁଗରେ ଗୋଟେ ଗୋଟେ ଯୁଗଧର୍ମ ରହିଛି। କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ଯୁଗ ନାମ ସଂକୀର୍ତ୍ତନ ରହିଛି କଳିଯୁଗର ଯୁଗଧର୍ମ। ଏହି ନାମ ସଂକୀର୍ତ୍ତନକୁ ସେ ପ୍ରଚାର କରିବେ। କଳି ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ, ପ୍ରାୟ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଏହି ସଂକୀର୍ତ୍ତନ ଯଜ୍ଞ ହିଁ ସେମାନେ ଭଗବାନଙ୍କର ଆରାଧନା କରନ୍ତି। ଆଉ କେତେ ଜଣ ହୁଏତ ଅନ୍ୟ କିଛି ଯଜ୍ଞ କରିପାରନ୍ତି, କିନ୍ତୁ ଏଇ ଯେଉଁ ସଂକୀର୍ତ୍ତନ ଯଜ୍ଞରେ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ପ୍ରାୟ ଏହି ସଂକୀର୍ତ୍ତନ ଯଜ୍ଞରେ ଭଗବାନଙ୍କର ଆରାଧନା କରନ୍ତି। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଜପାନ ଯଜ୍ଞାନାମ ଜପ ଯଜ୍ଞସ୍ମି, ଅନେକ ପ୍ରକାର ଯେଉଁ ଯଜ୍ଞ ରହିଛି ଜପଯଜ୍ଞଟା ହେଉଛି ଶ୍ରେଷ୍ଠ ଯଜ୍ଞ। ତେଣୁ ଯଜ୍ଞ ଦାନ ଦାନ ବିଭିନ୍ନ ପ୍ରକାର ଦାନ ରହିଛି, ତିନି ପ୍ରକାର ଦାନ ଭଗବତ ଗୀତାରେ ବର୍ଣ୍ଣନା କରାଗଲା। ସତ୍ୱ ରଜତମ ଇତି ତିନି ଗୁଣରେ ଦାତବ୍ୟ ଦାନ ଦିଏ ତିନି ଉପକାରଣ ଦିଏ ସେ କାଳିଚ ପାତ୍ରିଚ ତ ଦାନ ସାତ୍ୱିକଂ ସ୍ମୃତମ, ଯେଉଁ ଦାନ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ପାତ୍ରରେ ଉପଯୁକ୍ତ କ'ଣ ଦାତବ୍ୟ ଦାନ ଦିଏ ତିନି ଉପକାର ଦେଶେ କାଳିଚ ପାତ୍ରିଚ, ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ସମୟରେ ଉପଯୁକ୍ତ ବ୍ୟକ୍ତିକୁ ଯଦି ଦିଆଯିବ ସେଇଟା ହେଉଛି ସାତ୍ୱିକ ଦାନ। ଦାନର ବହୁତ କଥା ରହିଛି, ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ସ୍ମୃତି ଶାସ୍ତ୍ରରେ, ଯେ ଯେଉଁମାନେ ବ୍ରାହ୍ମଣକୁ ଦେବେ ଦାନ, ଅବ୍ରାହ୍ମଣ ଅବ୍ରାହ୍ମଣକୁ ଦାନ ଦେଲେ ସେମାନେ ଯେତିକି ଦାନ ଦେଇଥିବେ ସେତିକି ପାଇଯିବେ। ଦାନ ସମାନ ଅବ୍ରାହ୍ମଣେ ଦ୍ୱିତୀୟ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଆୟୁ ହରତି ବୈ ପୁଂସା ମୁଦନ୍ୟସ୍ତନ ତେଜନ ସବୁ ତତ୍ସ ଯତ୍କ୍ଷଣ ନୀତ ଉତ୍ତମ ଶ୍ଳୋକ ବାର୍ତ୍ତୟା। ଯେଉଁମାନେ ଏ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, ଆୟୁଷ ହରଣ ହୋଇଯାଉଛି କ'ଣ ପାଇଁ ନା ଆୟୁ ଭାରତୀ ଭାଇ ପୁଂସା ଉଦୟ ନକ୍ଷତ୍ର ଜନସୁ ଅସୁ କହିଲେ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ତତ୍ସତ୍ୟ ଯତ୍କ୍ଷଣ ନୀତ ଯେଉଁମାନେ ଗୋଟିଏ କ୍ଷଣ ମଧ୍ୟ ଭଗବାନଙ୍କ କଥାରେ ବିତାଉଛନ୍ତି ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ। ତେଣୁ ଏହି ପ୍ରସଙ୍ଗରେ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ ସତରରେ ଏଇଟା କୁହାଯାଇଛି, ଆୟୁ ଭାରତୀ ଭାଇ ପୁଂସା। ତେଣୁ ବିଶ୍ୱନାଥ ଠାକୁର ସ୍ମୃତିଶାସ୍ତ୍ରରୁ ଉଦ୍ଧାର କରି କହିଛନ୍ତି ସମ ଅବ୍ରାହ୍ମଣେ, जो मैंने ब्राह्मण नुहंती ब्राह्मण मानु दान करवा कथा भगवान को दान करवा कथा जदि अब्राह्मण को दान कले जी से पाइबे एवं द्विगुणं ब्राह्मणे भवेत जो ब्राह्मण को जदि दान करा जिवे से दुई गुण प्राप्त हो जिवे अधिते शतसहस्रम अधिते कहले जो माने वेद अध्ययन करसंती अधिते ताकु जदि दान दिया जिवे ताले 100 लक्ष गुण पाइबे एव अनंत वेद पारगे वेद पारग खाली समस्त शास्त्र अध्ययन करले वेद अध्ययन कर देले से माने सब कुछ जानिगले ता नुह वेद पारग रही वेद पारग किए जी भगवान कहले वेदेश सर्वे रहमे वेद्यो समस्त वेदरे मुझे वेद्य वस्तु तेणु यही जो मैंने जानो जो मैंने भगवान भक्त ताकू प्रदान कले दान करा जीवो तार तार केते गुण पाइबे तार ठीक ठिकणा ना अनंत अंत ना तेणु यही भाव दानर व्यवस्था रही यज्ञ दान तप तप हूँ कौन अनेक प्रकार तप 9 प्रकार तप विषय तपस्या विषय भगवद गीतार भगवान कहले सप्त सप्तदश अध्याय ये हूँ पुण्यकर्म तेणु ब्रजवासी मैंने कौन मंगला चरित दानी रतीर्ण कृष्ण ईश्वरे यही भाव में आम जो पुण्यकर्ज करुचु पुण्यकर्म फल अनुसार आमर रति भगवान कृष्ण पाखे रहू ईश्वर से ईश्वर कृष्ण ईश्वरे रतीर्ण कृष्ण ईश्वरे तेणु यही भाव से प्रार्थना करते भगवान भक्त कौन सी कर्म प्रतिज्ञा ना विष्णुपुराण वर्णना कर सनातन गोस्वामी से उद्धार कर पद्मपुराण न कर्म बंधन जन्म वैष्णवान तो विद्यते वैष्णव मानकर कर्मफल ना कर्म बंधन मुक्त से जाती भगवद गीतार भगवान कहले ना सर्वधर्मान परित्यज्य मामेक शरण ब्रज अहं तां सर्व पापेभ्य मुखई साई माँ सुच भगवान शरण से गले आर कर्म बंधन किसी रहा नहीं कर्मफल सब चलीगला कर्मफल आर खाली पुण्यफल सब चल पाप कर्म प्रतीक्षा सब चल नुह बड़देव विद्याभूषण भाष्य कौन पुण्यकर्म फल मत चल आमें भगवत धाम को जी पूर्व कह मुझे स्वर्ग बुल्क आसे नरकू नरकू तो जीवार प्रश्न ना स्वर्ग को मत जीवार आवश्यकता ना भगवत धाम को जीव तेणु ये कह कर्म बंधन जन्म वैष्णवान तो विद्यते वैष्णव मानकर कर्म बंधन ना तेणु जो कौन दैन्य भाव कौन तथापि नित्य प्रियाण वैष्णव मान कथा कर्मबंधन ना आय एम कथा कौन नित्य प्रिया माने भगवान अत्यंत प्रिया भगवान निज शक्ति आनंद चिन्मय रस एम सब भगवान प्रतिभाविता भी एवं ब्रजवासी ना नित्य प्रिया माने विभिन्न प्रकार रही तद्वारकर पत्नी मैंने रही मथुरार प्रेयसी मैंने अच्छा ब्रजरे रही ब्रजवासी नित्य प्रियाणा ब्रजवासी ना तथापि भगवत इच्छा अनुसारी लीला भगवान की इच्छा अनुसार ये सब लीला से संसारित्व अभिमान दे तथा उक्तम अभिमान रोज संसारी बोली से निजी भावुं बहुत बड़ भक्त बोली से चिंता करूना भाव सब सनातन गोस्वामी भाष्य बृहत वैष्णव दर्शन यहाँ कही आम देखा विभिन्न आचार्य मैंने श्लोक भाष्य दे विश्वनाथ चक्रवर्ती ठाकुर कौन कह देखा विश्वनाथ चक्रवर्ती ठाकुर कौन सत्सठ श्लोक नहीं कि से कौन नंद महाराज कौन हे आवर डियर लॉन्ग लिव्ड उद्धव वी कृष्णस मदर एंड फादर हैव बीन मोस्ट हार्ड हार्टेड टुवर्ड आवर सन से मैंने कौन नंद महाराज यही भाव उक्ति कहगला ना नंदा दे क्रंदन करदगद गदगद वचन में कौन एक कथा से कौन हे उद्धव तुम्हें आयुष्मान तुम्हें बहुत वर्ष बंच जीवन धारण कर लंग लिव ଉଦ୍ଧବ, ଉଇ କ୍ରିଷ୍ଣ ମଦର୍ ଆଣ୍ଡ ଫାଦର୍, ଆମେ ଯେଉଁ ଯଶୋଦା ମା ଏବଂ ମୁଁ ନନ୍ଦ ମହାରାଜ, ଆମେ ମୋଷ୍ଟ ହାର୍ଡ଼ ହାର୍ଟେଡ଼୍ ଟୁୱାର୍ଡ଼ ଆୱର୍ ସନ୍। ପ୍ରଥମେ ଯେତେବେଳେ ଉଦ୍ଧବ ଆସିଲେ ନନ୍ଦ ମହାରାଜ ଯେଉଁ ଯଶୋଦା ମହାରାଣୀଙ୍କୁ ସବୁ ଉପଦେଶ ଦେଲେ, କୃଷ୍ଣଙ୍କର ସନ୍ଦେଶ ଦେଲେ, ଉପଦେଶ ମାନେ କୃଷ୍ଣଙ୍କର ସନ୍ଦେଶ, ନିଜେ ମଧ୍ୟ କିଛି ସନ୍ଦେଶ ବର୍ଣ୍ଣନା କଲେ, ଯାହା ହଉ ଏସବୁ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ବର୍ତ୍ତମାନ ଯେତେବେଳେ ବିଦାୟ ନେବେ, ସେତେବେଳେ ସେ କହୁଛନ୍ତି, ହେ ଉଦ୍ଧବ ଆୟୁଷ୍ମାନ, ଆମେ ଯଶୋଦା ଏବଂ ମୁଁ, ଆମେ ଦୁଇ ଜଣ ପ୍ରକୃତରେ ବହୁତ, ଆମର ହୃଦୟ ହେଉଛି ବହୁତ କଠିନ। ଇଭିନ୍ ଦୋ ହି ଇଜ୍ ଏ ଗ୍ରେଟ୍ ଓସନ୍ ଅଫ୍ ବ୍ୟୁଟି, କିନ୍ତୁ ଯଦିଓ କୃଷ୍ଣ ହେଉଛନ୍ତି ଗୁଣାର୍ଣ୍ଣବ, ତାଙ୍କର ଗୁଣର ଶେଷ ନାହିଁ, ସମୁଦ୍ର ଭଳି ତାଙ୍କର ସୌନ୍ଦର୍ଯ୍ୟ, ବ୍ୟୁଟି, ଗୁଡ଼୍ କ୍ୱାଲିଟିଜ୍, କେତେ ଗୁଣ ତାଙ୍କର ରହିଛି, ଏବଂ ତାଙ୍କର ଯେଉଁ କ୍ୟାରେକ୍ଟର, ତାଙ୍କର ଯେଉଁ ଆଚରଣ ବା ତାଙ୍କର ଇଏ ସବୁ କ୍ୟାରେକ୍ଟର, ଆଣ୍ଡ ୱି ରିମେନ୍ ସୋ ଇଭିନ୍ ନାଓ। କିନ୍ତୁ ଯଦିଓ ତାଙ୍କର ଏତେ ସବୁ ଭଲ ଗୁଣ ଅଛି, କିନ୍ତୁ ଆମର ହୃଦୟ ହେଉଛି ବହୁତ କଠିନ, ଆମର ହୃଦୟ ତରଳ ହେଲା ନାହିଁ। ୱି ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଦି ଆବୁଣ୍ଡାଣ୍ଟ ଆଫେକ୍ସନ୍ ଆଣ୍ଡ କେୟାର୍ ୱି ପ୍ରିଭିୟସ୍ଲି ସୋଡ୍ କ୍ରିଷ୍ଣ ନାଓ ଆପିୟର୍ ଟୁ ହାଭ୍ ବିନ୍ ଆର୍ଟିଫିସିଆଲ୍। ବର୍ତ୍ତମାନ ମୁଁ ଅନୁଭବ କରୁଛି, ଆମେ ଯେଉଁ ତାଙ୍କୁ ଏତେ ପ୍ରେମ କରୁଥିଲୁ, କୃଷ୍ଣଙ୍କୁ ସ୍ନେହ କରୁଥିଲୁ, ଯାହା ହେଉଥିଲା ଏଇଟା କେବଳ କୃତ୍ରିମ। ସିନ୍ସ ଇଭିନ୍ ଇନ୍ ହିଜ୍ ଆବସେନ୍ସ ୱି ରିମେନ୍ ଆଲାଇଭ୍, ଯଦି ଉଦ୍ଧବ କହିବେ କାହିଁକି ଏଇଟା ଭାବୁଛ, ନା ତାଙ୍କର ଆବସେନ୍ସରେ, ତାଙ୍କର ଅନୁପସ୍ଥିତିରେ ଆମେ ଜୀବନ ଧାରଣ କରୁଛୁ, ଏଇଟା ହେଉଛି ଆମର ଏ କେବଳ ଏ ଖାଲି ଲୋକ ଦେଖାଣିଆ କୃତ୍ରିମ, ତାଙ୍କ ପ୍ରତି ଆମ ପ୍ରେମ ନାହିଁ ବା ସ୍ନେହ ନାହିଁ। କିଂ ଦଶରଥ ସେ ଉଦାହରଣ ଦେଲେ, କିଂ ଦଶରଥ ୱାଜ୍ ଆକ୍ଚୁଆଲି ଦ ଓନ୍ଲି ରିଅଲ୍ ଫାଦର୍ ଇନ୍ ଦିସ୍ ୱାର୍ଲ୍ଡ, ବିକଜ୍ ହି ଇମିଡ଼ିଏଟ୍ଲି ଡାଏଡ୍ ଅପନ୍ ହିୟରିଂ ଦ୍ୟାଟ୍ ହିଜ୍ ସନ୍ ରାମ ହାଡ଼୍ ଗନ୍ ଆୱେ। ରାମାୟଣରେ ବର୍ଣ୍ଣନା କରାଯାଇଛି, ବିଳାପ କରୁଥିଲେ ଦଶରଥ ଭଗବାନ କୃଷ୍ଣ, ରାମ ଚାଲିଗଲେ, କହିକି ଯେଉଁ ବର ମାଗିଲେ, କ'ଣ ନା 14 ବର୍ଷ ରାମ ତାପସ ବେଶ ବିଶେଷ ଉଦାସୀ, 14 ବର୍ଷ ରାମ ବନବାସୀ। ପ୍ରଥମେ କହିଲେ ଦୁଇଟି ବର ମାଗିଥିଲେ, ଗୋଟିଏ ବର ହେଉଛି କ'ଣ ନା ମୋର ପୁତ୍ର ରାଜା ହଉ, ଭରତ ରାଜା ହଉ, ସେଥିରେ ଦଶରଥ ମହାରାଜଙ୍କର କୌଣସି ଦୁଃଖ ନଥିଲା। କିନ୍ତୁ ଯେତେବେଳେ କହିଦେଲେ ତାପସ ବେଶ ବିଶେଷ ଉଦାସୀ 14 ବର୍ଷ ରାମ ବନବାସୀ, ସେତେବେଳେ ସେ ମୂର୍ଚ୍ଛା ହେଇଗଲେ, ରାମ ବନବାସ ଯିବେ 14 ବର୍ଷ, ତେଣୁ ଏସବୁ ବହୁତ ଲୀଳା ଅଛି। କିନ୍ତୁ ଯାହା ହଉ ସେ ତଥାପି କହିଲେ, ତାଙ୍କର ମନ୍ତ୍ରୀଙ୍କୁ କହିଲେ, ସୁମନ୍ତକୁ କହିଲେ, ତମେ ତାଙ୍କୁ ବୁଲେଇକିରି 2-4 ଦିନ ବୁଲେଇକିରି ଘିନି ଆସିବ। କିନ୍ତୁ ସୁମନ୍ତ ଯେତେବେଳେ ଆସିଲେ, ଖାଲି ରଥରେ ଆସିଲେ, ରାମଚନ୍ଦ୍ର ଭଗବାନଙ୍କର, ଭଗବାନ ସେ ମର୍ଯ୍ୟାଦା ପୁରୁଷୋତ୍ତମ, ପିତାଙ୍କର ବଚନକୁ ସତ୍ୟରେ ପରିଣତ, ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ ବୋଲି କୁହାଯାଇଛି ନବମ ସ୍କନ୍ଧରେ, ଆମେ ଶୁଣିବା 10 ଏବଂ 11 ଅଧ୍ୟାୟରେ, 2 ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ଚରିତ୍ରକୁ ବର୍ଣ୍ଣନା କରାଯାଇଛି। ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ଚରିତ୍ରକୁ 25,000 ଶ୍ଳୋକରେ ବର୍ଣ୍ଣନା କଲେ ମହର୍ଷି ବାଲ୍ମୀକି, 2 ଅଧ୍ୟାୟରେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ, କାହିଁକି ନା ତାଙ୍କ ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ମଧ୍ୟ ଅନେକ ଶ୍ରବଣ କରିଛନ୍ତି। ତୋୟା ଶ୍ରୁତ ମୁହୁ ବୋଲି କୁହାଯାଇଛି, ତମେ ବହୁତ ଶୁଣିଛ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ। ଗୋଟିଏ ଶ୍ଳୋକରେ କୋଟି କୋଟି ଗ୍ରନ୍ଥରେ ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଶ୍ରୀଧର ସ୍ୱାମୀ କହୁଛନ୍ତି ଗୋଟିଏ ଶ୍ଳୋକରେ ତାକୁ ସଂକ୍ଷେପରେ ବର୍ଣ୍ଣନା କରାଗଲା, ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ, ଗୁର୍ବାର୍ଥେ ଗୁରୁ ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ରାଜ୍ୟକୁ ତ୍ୟାଗ କରିଦେଲେ, ସକାଳ ହେଇଥିଲେ ରାଜା ହେଇଥାନ୍ତେ, ତ୍ୟାଗ କରିଦେଲେ ରାଜାକୁ, ରାଜ୍ୟକୁ ତ୍ୟାଗ କରିଦେଲେ, କୌଣସି ମନ ଦୁଃଖ ନାହିଁ, କୌଣସି ଅବଜେକ୍ସନ୍ ନାହିଁ, ନା ମୁଁ ରାଜା ହେବି ଡିକ୍ଲାର ହେଇଯାଇଛି, କିଛି ନାହିଁ, ତ୍ୟାଗ କରିଦେଲେ ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ ଏବଂ ବେଚରତ ଅନୁବନମ, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ବନକୁ ଚାଲିଲେ, ବେଚରତ ଖାଲି ପାଦରେ ଚାଲିଲେ। ଏହିସବୁ କଥା ସବୁ ଶୁଣିବା ଆମର ଆସିବ କଥା, ସନ୍ଧ୍ୟାବେଳେ ଏସବୁ କଥା ଚାଲିବ। ତେଣୁ ଇଏ ଦଶରଥ ମହାରାଜ ବର୍ଣ୍ଣନା କରାଯାଇଛି, ରାମ ରାମ କହି ରାମ କହି, ଏହିଭଳି ଭାବେ ରାମ ରାମ କହିକି ସେ ଶରୀର ତ୍ୟାଗ କରିଦେଲେ, ଯେତେବେଳେ ଜାଣିଲେ ଆଉ ରାମ ଫେରିଲେ ନାହିଁ, ଆଉ ରହିପାରିଲେ ନାହିଁ, ଶରୀରକୁ ତ୍ୟାଗ କରିଦେଲେ, ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ସେ କହୁଛନ୍ତି, ନନ୍ଦ ମହାରାଜ କହୁଛନ୍ତି, କିନ୍ତୁ ଦଶରଥ ବାଜ ଆକ୍ଚୁଆଲି ଦ ଓନ୍ଲି ରିଅଲ୍ ଫାଦର୍ ଇନ୍ ଦିସ୍ ୱାର୍ଲ୍ଡ, ଏ ପୃଥିବୀରେ ଏକମାତ୍ର ପିତା ହେଉଛନ୍ତି ଦଶରଥ ମହାରାଜ, ପିତା ଦିବସ ଚାଲିଗଲା ଗତକାଲି, ଫାଦର ଫାଦର୍ସ ଡେ ଆମେ ଗତକାଲି କହିଥିଲୁ କି ପିତା, ଭଗବାନ କହିଲେ ମୁଁ ହେଉଛି ପିତା। ସର୍ବଜୋନିଷୁ କୌନ୍ତେୟ ମୂର୍ତ୍ତେୟ ସମବତି ଯାହା ତାସାଂ ବ୍ରହ୍ମ ଭବନ ଯୋନିର୍ ଅହଂ ବିଜପଦ ପିତା। ଯେତେ ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ ସେମାନଙ୍କ ମଧ୍ୟ ପିତାମାତା ଅଛନ୍ତି। ଆମେ ଫାଦର୍ସ ଡେ କହୁଛେ ଖାଲି ମନୁଷ୍ୟମାନଙ୍କ ବିଷୟରେ ଚିନ୍ତା କରୁଛେ, ପଶୁପକ୍ଷୀ କଥା ଚିନ୍ତା କରୁନେ। ଆମେ ବି ଦିନେ ପଶୁ ଥିଲେ, ଆମେ ବି ଦିନେ ପକ୍ଷୀ ଥିଲେ, ଆମେ ବି ଦିନେ ଜଳଜୀବ ଥିଲେ, ଏଇଟା ଆମେ ଜାଣିନେ। ଖାଲି ଇଏ କହିଛନ୍ତି, ଯେଉଁ ଡାରୱିନ୍ କହିଛନ୍ତି ଆମେ ଆସିଲୁ କ'ଣ ମାଙ୍କଡ଼ରୁ ଆମେ ମନୁଷ୍ୟ ଜନ୍ମ ହେଲୁ। ତଥାପି ମାଙ୍କଡ଼ମାନଙ୍କର ଯେ ପିତା ଅଛନ୍ତି ସେଇଟା କ'ଣ ଆମେ ଚିନ୍ତା କରୁଛେ? ସମସ୍ତଙ୍କର ପିତା ଅଛନ୍ତି, କିନ୍ତୁ ସମସ୍ତଙ୍କର ପ୍ରକୃତ ପିତା ହେଉଛନ୍ତି ଭଗବାନ। ଅହଂ ବୀଜପଦ ପିତା, ଭଗବାନ ହେଉଛନ୍ତି ବୀଜ ପ୍ରଦାନକାରୀ ପିତା। ଭଗବତ ଗୀତାରେ ଅନେକ ସ୍ଥାନରେ ସେ କଥା କହିଲେ, ପିତାହମ ସେ ଜଗତୋ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁକ୍ସାମ ଯଦୁରେବ ଚ। ଖାଲି ପିତା ନୁହନ୍ତି ସିଏ ମଧ୍ୟ ମାତା, ସବୁକିଛି ସିଏ, କୃଷ୍ଣ ହେଉଛନ୍ତି ସବୁକିଛି। ତମେଇବ ମାତା ଚ ପିତା ତମେଇବ, ତମେଇବ ବନ୍ଧୁ ଚ ସଖା ତମେଇବ, ତମେଇବ ବିଦ୍ୟା ଦ୍ରବିଣମ ତମେଇବ, ତମେଇବ ସର୍ବଂ ମମ ଦେବ ଦେବ। ତେଣୁ ଭଗବାନ ହେଉଛନ୍ତି ସବୁକିଛି ଆମର, ସେ ହେଉଛନ୍ତି ପିତା, ସିଏ ହେଉଛନ୍ତି ମାତା, ସିଏ ହେଉଛନ୍ତି ରକ୍ଷାକର୍ତ୍ତା, ସବୁକିଛି ସିଏ। ତେଣୁ ନନ୍ଦ ମହାରାଜ କହୁଛନ୍ତି ଯେ ଦଶରଥ ମହାରାଜ ଏକମାତ୍ର ପିତା, କାହିଁକି ନା ସିଏ ଇମିଡ଼ିଏଟଲି ଡାଏଡ୍ ଅପନ୍ ହିୟରିଂ ଦ୍ୟାଟ୍ ହିଜ୍ ସନ୍ ରାମ ହାଡ୍ ଗନ୍ ଆୱେ। ରାମଚନ୍ଦ୍ର ଚାଲିଗଲେ, ପୁତ୍ର ଚାଲିଗଲେ, ଆଉ ଫେରିବେ ନାହିଁ, 14 ବର୍ଷ ପରେ ଫେରିବେ କହିକି ରହିପାରିଲେ ନାହିଁ, ସର୍ବ ତ୍ୟାଗ କରିଦେଲେ। ୱି ଅନ୍ ଦି ଅଦର୍ ହ୍ୟାଣ୍ଡ ଡୁ ନଟ୍ ହାଭ୍ ଇଭିନ୍ ଏ ଟ୍ରେସ୍ ଅଫ୍ ଲଭ୍ ଫର୍ ଆୱର୍ ସନ୍ କ୍ରିଷ୍ଣ। କିନ୍ତୁ ଆମର ଅନ୍ୟ ପକ୍ଷରେ ଆମର କୌଣସି କୃଷ୍ଣଙ୍କ ପ୍ରତି ସ୍ନେହ ନାହିଁ, ଟ୍ରେସ୍ ଅଫ୍ ଲଭ୍ ସାମାନ୍ୟ ଲଭ୍ ଇଏ ନାହିଁ, ମଧ୍ୟ ସାମାନ୍ୟ ସ୍ନେହ ନାହିଁ, ଟ୍ରେସ୍ ଅଫ୍ ଲଭ୍। ଦେୟାର ଫୋର୍ ଦିସ୍ ଓମ୍ନିସିଏଣ୍ଟ ସନ୍ ଅଫ୍ ଆୱାର୍ସ ହାଜ୍ ରିଜେକ୍ଟେଡ୍ ଅସ୍ ଆଜ୍ ଅନ୍କ୍ୱାଲିଫାଏଡ୍ ପ୍ୟାରେଣ୍ଟସ୍। ସେଇଥିପାଇଁ ଆମର ପୁତ୍ର, ଗୁଣୀ ପୁତ୍ର, ଆମକୁ ତ୍ୟାଗ କରିଦେଲେ, କାହିଁକି ଆମେ ତାର ତାଙ୍କର ପିତା ହେବା ପାଇଁ ଯୋଗ୍ୟ ନୁହଁ, ମାତା ହେବା ପାଇଁ ଯୋଗ୍ୟ ନୁହଁ। ତେଣୁ ସେ ଆମକୁ ସେ ତ୍ୟାଗ କରିକିରି ଅନ୍କ୍ୱାଲିଫାଏଡ୍, ଆମେ ଯୋଗ୍ୟ ନୁହଁ, ତେଣୁ ଆମକୁ ସେ ତ୍ୟାଗ କରିଦେଇଛନ୍ତି। ବିଙ୍ଗ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ହି ହାଜ୍ ୟୁଜ୍ ହିଜ୍ ଅନ୍କନ୍ସିଭେବୁଲ୍ ଇଞ୍ଜିନିୟରିଂ ଟୁ ମେକ୍ ଦେବକୀ ଆଣ୍ଡ ବସୁଦେବ ହିଜ୍ ପ୍ୟାରେଣ୍ଟସ୍ ଇନ୍ଷ୍ଟେଡ୍। ସେ ହେଉଛନ୍ତି ପରମପୁରୁଷ ଭଗବାନ, ତୁମ କଥା ଅନୁସାରେ ଯାହା ସବୁ କହିଲ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ତେଣୁ ସେ ଭଗବାନ, ତେଣୁ ତାଙ୍କର ବହୁତ ଶକ୍ତି ରହିଛି, ଅଚିନ୍ତ୍ୟ ଶକ୍ତିରେ ସେ ଦେବକୀ ଏବଂ ବସୁଦେବଙ୍କୁ ତାଙ୍କର ପିତା ବୋଲି ଭାବିଲେ। ନନ୍ଦ ମହାରାଜ ଜାଣନ୍ତି ନାହିଁ ଯେ ପ୍ରକୃତରେ ଦେବକୀ ଏବଂ ବସୁଦେବ କୃଷ୍ଣଙ୍କର ପିତା ବୋଲି, ମାତା ପିତାମାତା ବୋଲି। କାହିଁକିନା ଯେତେବେଳେ ନାମକରଣ କରାଯାଉଥିଲା ସେତେବେଳେ ସେ କହିଥିଲେ, ଗର୍ଗାଚାର୍ଯ୍ୟ କହିଥିଲେ, ଇଏ ପୂର୍ବେ ବସୁଦେବଙ୍କର ପୁତ୍ର ଥିଲେ, ତେଣୁ ତାଙ୍କ ନାମ ଲୋକମାନେ କହିବେ ବାସୁଦେବ ବୋଲି କହିବେ। କିନ୍ତୁ ନନ୍ଦ ମହାରାଜ ଭାବିଲେ ପରଜନ୍ମରେ ସେ ବସୁଦେବଙ୍କର ପୁତ୍ର ଥିଲେ, ଏଇଭଳି ଭାବରେ ଭାବନ୍ତି। ସେ ଭାବୁନାହାନ୍ତି ଯେ ବସୁଦେବ ହେଉଛନ୍ତି ତାଙ୍କର ପୁତ୍ର ଏବଂ ସେ ଆଣିକି ମୋତେ ଛାଡ଼ିଦେଇ ଯାଇଥିଲେ, ଏସବୁ ସେ ଭାବୁନାହାନ୍ତି। ଏଇ ନନ୍ଦ ମହାରାଜଙ୍କର ଇଏ ଗୋଟେ ଲୀଳା, ଭଗବାନଙ୍କ ଲୀଳା ଏଇଟା। ନନ୍ଦ ମହାରାଜ ଭାବୁଛନ୍ତି କ'ଣ ନା କୃଷ୍ଣ ହେଉଛନ୍ତି ପ୍ରକୃତରେ ମୋର ପୁତ୍ର, ପ୍ରକୃତରେ ନନ୍ଦ ମହାରାଜଙ୍କ ପୁତ୍ର ହେଉଛନ୍ତି କୃଷ୍ଣ, ସେ ମଧ୍ୟ ସେଇଠି ରହିଛନ୍ତି, ସେ ଅପ୍ରକଟ ଲୀଳା ଚାଲିଛି ସେଠି, ସେ ବିଷୟରେ ଆମେ କହିବା ନାହିଁ, ତା କନଫ୍ୟୁଜନ୍ ଆସିଯିବ, ଲୋକମାନେ ବୁଝିପାରିବେ ନାହିଁ ସେସବୁ କଥା। ତେଣୁ କୃଷ୍ଣଙ୍କ ଲୀଳା, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେତେବେଳେ ଭଗବାନ ଗଲେ, କୃଷ୍ଣ ଗଲେ ମଥୁରାରୁ, ବୃନ୍ଦାବନ ମଥୁରାକୁ ଗଲେ, ଯେତେବେଳେ ଫେରିବେ, ଏସବୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଫେରିବେ ଏଭଳି କୃଷ୍ଣ ବ୍ୟବସ୍ଥା କରିଦେଲେ ଯେ ଆଉ ନନ୍ଦ ମହାରାଜ ତାଙ୍କ ବିନା ଆସିଗଲେ, କୃଷ୍ଣଙ୍କ ବିନା ଆସିଗଲେ, କିନ୍ତୁ ଦୁଇଟି ସେଟ୍ ହୋଇଗଲେ, ଗୋଟିଏ ସେଟ୍ରେ ନନ୍ଦ ମହାରାଜ ଏକୁଟିଆ ଆସୁଛନ୍ତି କୃଷ୍ଣଙ୍କ ବିନା ଆସୁଛନ୍ତି, ଆଉ ଗୋଟିଏ ସେଟ୍ରେ ନନ୍ଦ ମହାରାଜ କୃଷ୍ଣଙ୍କ ସହିତ ଆସୁଛନ୍ତି। ଏ ଲୀଳା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି, ଆମେ ଏଇଟା ବର୍ଣ୍ଣନା କରିଛେ ପୂର୍ବରୁ କଂସବଦ୍ଧ ଲୀଳାରେ। ତେଣୁ ଏ ଯେଉଁ ନନ୍ଦ ମହାରାଜ କୃଷ୍ଣଙ୍କ ବିରୋଧରେ, ସେ ଜାଣୁନାହାନ୍ତି ଯେ ବସୁଦେବ ହେଉଛନ୍ତି ତାଙ୍କର ପିତା ମଧ୍ୟ, ସେ ଜାଣିନାହାନ୍ତି। ସେ କହୁଛନ୍ତି କୃଷ୍ଣ ହେଉଛନ୍ତି ମୋର ପୁତ୍ର, ବାସୁଦେବଙ୍କ ପୁତ୍ର ନୁହଁ, କିନ୍ତୁ ଯାହା ହଉ କୃଷ୍ଣ ଭଗବାନଙ୍କର ସେ ଭଗବାନ ଅଚିନ୍ତ୍ୟ ଶକ୍ତି ବଳରେ ତାଙ୍କୁ ପିତାମାତା କରିଦେଇଛନ୍ତି, ସେଇଠି ରହିଛନ୍ତି। ଟୁ ମେକ୍ ଦେବକୀ ଆଣ୍ଡ ବସୁଦେବ ହିଜ୍ ପ୍ୟାରେଣ୍ଟସ୍ ଇନ୍ଷ୍ଟେଡ୍, ଦେୟାର୍ ଫୋର୍ ଯଶୋଦା ଆଣ୍ଡ ଆଇ ସୁଡ୍ ବି କମ୍ପ୍ଲିଟଲି କଣ୍ଡେମ୍ଡ ଆଜ୍ ଦ ମୋଷ୍ଟ ଅନଫର୍ଚୁନେଟ୍ ପର୍ସନ୍ସ ଇନ୍ ଦ ଥ୍ରୀ ୱାର୍ଲଡ୍ସ। ଆମେ ତ୍ରିଜଗତରେ ସବୁଠାରୁ ଅଧମ ବ୍ୟକ୍ତି, ମୁଁ ଏବଂ ମୋର ସ୍ତ୍ରୀ ଦୁଇଜଣ ଯାକ ସବୁଠାରୁ ଅଧମ ତ୍ରିଜଗତରେ। ନେଭରଦିଲେସ୍ ପରହାପ୍ସ ଇନ୍ ସମ୍ ଫ୍ୟୁଚର୍ ଲାଇଫ୍ ଟାଇମ୍ ୱି ମେ ବିକମ୍ ଆୱେର୍ ଅଫ୍ କ୍ରିଷ୍ଣ ଆଜ୍ ଇଜ୍ ଆଣ୍ଡ ବିକମ୍ ଆଟ୍ରାକ୍ଟେଡ୍ ଟୁ ହିମ୍। ତେଣୁକରି ଏ କଥାଟି କୁହାଯାଇଛି, ଭବିଷ୍ୟତରେ ଏଇ ଯେଉଁ ପୁଣ୍ୟ କାର୍ଯ୍ୟ କିଛି କରିବା ଦ୍ୱାରା ଆମର ଫ୍ୟୁଚର୍ ଟାଇମ୍ ୱି ମେ ବିକମ୍ ଆୱେର୍ ଅଫ୍ କ୍ରିଷ୍ଣ ଆଜ୍ ହିଜ୍, ଆମେ କୃଷ୍ଣକୁ ଜାଣିପାରିବୁ ସେ କିଏ ଜାଣିପାରିବୁ, ଏବଂ ତାଙ୍କ ପ୍ରତି ଆକର୍ଷିତ। କୃଷ୍ଣ, କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି। କୃଷ୍ଣ ଶବ୍ଦ କୃଷ ଭୂବାଚକ ଅଣ ନିର୍ବୃତ୍ତି ବାଚକ, ଯେମିତି ଭୂମିରେ ଚାଷ ହେଉଛି, ବହୁତ ପ୍ରକାର ଚାଷ ହେଉଛି, ବହୁତ ପ୍ରକାର ଫସଲ ବାହାରୁଛି, ସେଇଭଳି ଭାବେ କୃଷି କୃଷ ହେଉଛି ଭୂବାଚକ। କୃଷ୍ଣ ଶବ୍ଦର ହେଉଛି କୃଷ୍ଣ ହେଉଛି ଭୂବାଚକ, କୃଷ କୃଷ କହିଲେ ଭୂବାଚକ ଏ ଭୂମି, ଏବଂ ଣ ଣ କହିଲେ ଆନନ୍ଦ, ଆନନ୍ଦ ସେଇଠୁ ଭଗବାନ କୃଷ୍ଣ ହେଉଛି ଆନନ୍ଦ ପ୍ରଦାନ କରୁଛନ୍ତି। କୃଷ୍ଣ ଏହି ନାମକୁ ଉଚ୍ଚାରଣ କଲେ ଆନନ୍ଦ ଜଣେ ପ୍ରାପ୍ତ ହେବ। ଣ ଣ କହିଲେ ଆନନ୍ଦ, ନିବୃତ୍ତି, ନିବୃତ୍ତି କହିଲେ ଆନନ୍ଦ। ସଂସ୍କୃତରେ ନିବୃତ୍ତି ଅର୍ଥ ହେଉଛି ନିବୃତ୍ତି ଏବଂ ନିବୃତ୍ତି ଦୁଇଟି ଶବ୍ଦ ଅଛି। ନିବୃତ୍ତି କହିଲେ ନିବୃତ୍ତ ହେବା, ସେଥିରୁ ଓହରି ଯିବା, ନିବୃତ୍ତି କହିଲେ ଆନନ୍ଦ। ତେଣୁ ଇଏ ହେଉଛି ଆନନ୍ଦ ପ୍ରଦାନ କରନ୍ତି କୃଷ୍ଣ, ଏବଂ କୃଷ୍ଣର ଆଉ ଗୋଟିଏ ଅର୍ଥ ହେଉଛି ଆକର୍ଷଣ କରନ୍ତି, କୃଷ୍ଣ ଆକର୍ଷତି ଇତି କୃଷ୍ଣ। ତେଣୁ ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି, କିନ୍ତୁ ଆମକୁ କାହିଁକି ଆକର୍ଷଣ ହେଉନି, ଆମର ଆସୁନାହିଁ କାହିଁକି, ଏ ପ୍ରଶ୍ନ ଆସିବ, ଆମେ କାହିଁକି ଆନନ୍ଦ ପାଉନାହୁଁ, ଆମକୁ କାହିଁକି ଆକର୍ଷିତ ହେଉନାହୁଁ, କାରଣ କ'ଣ? ଯଦି ତ କୃଷ୍ଣ ଶବ୍ଦର ଅର୍ଥ ହେଉଛି ଏଇଟା, କାହିଁ ହେଉନି, କାରଣ କ'ଣ କିଏ କହିପାରିବେ? ତାର କାରଣ ଅଛି ନା, ଆମେ ଆକର୍ଷିତ ହେଉନାହିଁ କାହିଁକି, ଯେମିତି ଚୁମ୍ବକ, ଚୁମ୍ବକଟା ଲୁହାକୁ ଆକର୍ଷିତ କରୁଛି, କିନ୍ତୁ ଲୁହାରେ ଯଦି ରଗିଯିବ, କଳଙ୍କି ଲାଗିଯିବ, ଆକର୍ଷଣ ବନ୍ଦ ହୋଇଯିବ। ସେମିତି ଆନନ୍ଦ, ମିଠାକୁ ଦେଖିବା, ମିଠା ପାଇଲେ ଯେମିତି ମିଠା ଗୋଟେ ଆନନ୍ଦ ପ୍ରାପ୍ତ, ଜଣେ ମିଠା ପାଉଛି ମାନେ ଆନନ୍ଦ ପାଉଛି, ରସଗୋଲା ଖାଇକି ଆନନ୍ଦ ପାଉଛି, ମିଠା ଖାଉଛି, କିନ୍ତୁ ଯାହାର ଜଣ୍ଡିସ ହୋଇଯାଇଛି ସେ ମିଠାରେ ତାକୁ ପିତା ଲାଗିବ। ତେଣୁ ସେହିଭଳି ଭାବରେ ଆମେ ଭବରୋଗଗ୍ରସ୍ତ ହୋଇଥିବାରୁ କୃଷ୍ଣଙ୍କ ପ୍ରତି ଆମର ଆକର୍ଷଣ ଆସୁନାହିଁ ବା ଆନନ୍ଦ ପ୍ରାପ୍ତ ହେଉନାହିଁ, କିନ୍ତୁ ଭବରୋଗ, କିନ୍ତୁ ତଥାପି ସେହି କୃଷ୍ଣଙ୍କ ବିଷୟରେ ଯଦି ଶ୍ରବଣ କରିବା ତାହେଲେ ଆମେ ଭବରୋଗରୁ ମୁକ୍ତ ହେବା, ସେହି ସ୍ତର ପ୍ରାପ୍ତ ହେବା, କୃଷ୍ଣଙ୍କ ପ୍ରତି ଆକର୍ଷିତ ହେବା। ବିଭିନ୍ନ ସ୍ତର ରହିଛି, ସେହି ସ୍ତରରୁ ଉନ୍ନତି କରିବା, କୃଷ୍ଣଙ୍କୁ ଜାଣିବା। ତେଣୁ ଆମେ ପ୍ରାର୍ଥନା କରୁଛନ୍ତି ଆମେ ଭବିଷ୍ୟତରେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହେବୁ, ଏହିଭଳି ଭାବରେ ପ୍ରାର୍ଥନା। ଇନ୍ ଦିସ୍ ୱେ ନନ୍ଦ ମହାରାଜ ପ୍ରେଜ୍ ଇନ୍ ଟୁ ଭର୍ସେସ୍, ଏଇ ଦୁଇଟି ବର୍ଷ ପୂର୍ବ ଶ୍ଳୋକ ଆଉ ଏ ଶ୍ଳୋକ, ଏଇ ଦୁଇଟି ଶ୍ଳୋକରେ ନନ୍ଦ ମହାରାଜ ପ୍ରାର୍ଥନା କରୁଛନ୍ତି। ନନ୍ଦ ମହାରାଜ କ'ଣ କହୁଛନ୍ତି? ମେ ଆୱାର ମାଇଣ୍ଡ ଟେକ୍ ସେଲ୍ଟର ଅଫ୍ କ୍ରିଷ୍ଣସ୍ ଫିଟ୍, ଯେଉଁଟା କୁହାଗଲା ଗତକାଲି କହିଲେ, କର୍ମ ଭି ଏ ମନସୋ ବୃତ୍ତିଓ ନ ଆସୁ କୃଷ୍ଣ ପାଦାମ୍ବୁଜାଶ୍ରୟ, ଏ ଯେଉଁ କୁହାଗଲା, ଏଇଟା ଏଇ ଭାବରେ ଏଇଟା କହୁଛନ୍ତି ନନ୍ଦ ମହାରାଜ। ଇଟ୍ ଇଜ୍ ଏ ରିଭର୍ସାଲ୍ ଡ୍ୟୁ ଟୁ ଗ୍ରେଟ୍ ଲଭ୍, ମେ ଆୱାର ମାଇଣ୍ଡ ଟେକ୍ ସେଲ୍ଟର ଅଫ୍ କ୍ରିଷ୍ଣସ୍ ଫିଟ୍ ଇଜ୍ ଏ ରିଭର୍ସାଲ୍ ଡ୍ୟୁ ଟୁ ଗ୍ରେଟ୍ ଲଭ୍। ନନ୍ଦ ମହାରାଜ ଆଉ ଯଶୋଦା ଏ କୃଷ୍ଣଙ୍କ ଛଡ଼ା ଆଉ କିଛି ରହିଛି କି ଜାଣିଛନ୍ତି କି? କୃଷ୍ଣଙ୍କ ଛଡ଼ା ସବୁବେଳେ ସେ କୃଷ୍ଣ 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 ସବୁବେଳେ କୃଷ୍ଣ, ଆଉ କିଛି ଜାଣନ୍ତି ନାହିଁ ସେ। କିନ୍ତୁ ବର୍ତ୍ତମାନ ଏଇ ଯେଉଁ କଥା କହୁଛନ୍ତି, ଏଇଟା ହେଉଛି କୃଷ୍ଣଙ୍କ ପ୍ରତି ପ୍ରେମର ଲକ୍ଷଣ ହେଉଛି ଏଇଟା, ଗ୍ରେଟ୍ ଲଭ୍। ଆକ୍ଚୁଆଲି ଦ ମାଇଣ୍ଡ ଆଣ୍ଡ ସେନ୍ସେସ୍ ଅଫ୍ ନନ୍ଦ ଆଣ୍ଡ ଯଶୋଦା ୱେର୍ ଅଲୱେଜ୍ ଅବଜର୍ଭ ଇନ୍ କୃଷ୍ଣ, ବଟ୍ ଦେ ପ୍ରେଡ୍ ଇନ୍ ଦିସ୍ ୱେ। କୃଷ୍ଣ ନନ୍ଦ ଏବଂ ଯଶୋଦାଙ୍କର ମନ ଏମିତି କେତେ ବଡ଼ ସମୟ ନାହିଁ ଯେତେବେଳେ କୃଷ୍ଣଙ୍କୁ ସେ ଭୁଲି ଯାଇଛନ୍ତି। କିସାୟାନେ କି କି ଭୋଜନେ କିସାୟାନେ କି ବା ଜାଗରଣୀ ଅହର୍ନିଷ ଚିନ୍ତା କୃଷ୍ଣ ବଲଭଦନେ। ମହାପ୍ରଭୁଟା କହିଲେ, ତମେ ଭୋଜନରେ ମଧ୍ୟ କୃଷ୍ଣଙ୍କ କଥା ଚିନ୍ତା କର, ସବୁବେଳେ କୃଷ୍ଣଙ୍କ କଥା ଚିନ୍ତା କର, ଏଇଟାକୁ ଆମେ ପ୍ରାକ୍ଟିସ୍ କରୁଛୁ। କିନ୍ତୁ ନନ୍ଦ ମହାରାଜ ଆଉ ଯଶୋଦା ମହାରାଣୀ ସିଏ ହେଉଛନ୍ତି ରାଗାନୁଗା ଭକ୍ତ, ତାଙ୍କୁ ପ୍ରାକ୍ଟିସ୍ କରିବା ଦରକାର ନାହିଁ, ତାଙ୍କର ମୂଳରୁ ସେହିସବୁ ରହିଛି। ତେଣୁ ନନ୍ଦ ମହାରାଜ କହୁଛନ୍ତି ଯେ दिस इंडिकेट्स द एक्सट्रीम प्रिडोमिनेंस ऑफ द संचारी भाव ऑफ दैन्य और ह्यूमिलिटी विद इन देम। ये संचारी भाव रही प्रेम विभिन्न स्तर सब रही प्रेम चैतन्य चरितामृत वर्णना कर प्रेम ऊर्ध्व रोज स्नेह तापर मान तापर प्रणय तापर राग तापर अनुराग तापर भाव एवं अंतिम स्तर हो महाभाव तेणु ये जो भावर स्तर रही भावर विभिन्न स्तर रही संचारी भाव बोली कहुची विश्वनाथ चक्रवर्ती ठाकुर कहते संचारी भाव। संचारी भाव रे कौन हो निजक बहुत निजक नीच बोली भावुंत जदि से बहुत बहुत उच्च स्तर भगवान पिता सामान्य व्यक्ति नुहति भगवान पिता से भगवान तांकर कठौ मुंडे की नौसंदी नंद महाराज कहे कृष्ण मोर कठौटा आणव तो कृष्ण देखुं मोर बल ना टेकि पार ना बहुत कष्ट मुंडे नहींक्र जाऊँगी धीरे धीरे जे कि सात दिन रे सात वर्ष करदे गोवर्धन को धारण कर सात दिन सात राति गोटे पद मत हलचल है ना एवं पुतना जे छ माइल राक्षसी थिला छ दिन रे तार जो स्तन्यपान कले तार प्राण नहीं गले इति शक्ति रही कृष्णकर नंद महाराज तुमको अर्डर दौंस ये भगवान के उन्नत स्थिति अच्छा से मैंने किंतु आज दैन्य भाव में यह कौन इट इज द नेचर ऑफ दोज हु पजेस कृष्ण प्रेम इन द फ्रेंडली जे सख्य रस हो वात्सल्य रस हो माधुर्य रस हो यहाँ हूँ कौन ना ये प्रकृति हूँ कौन ना से मैंने टू बिकम इंडिपेंडेंट टू देमसेल्फ एज रिपोजिटरीज ऑफ लव फॉर लव सब्जेक्ट गोटे हूँ आश्रय आलम्बन गोटे हूँ विषय आलम्बन प्रेम दुईट विषय वस्तु रही गोटे हूँ आश्रय गोटे हूँ विषय राधाराणी हूँ कृष्ण प्रेमर आश्रय कृष्ण हूँ प्रेमर विषय तेणु कृष्णकर इच्छा है ये आश्रय जाति तत्वटा को किभली हजार कोटी गुण अधिक रही आश्रय जातीय सुख विषय जातीय सुख ठार कोटी गुण अधिक तेणु भगवान लोभ हो सब जानापी कि सुख ये सब वर्णना कर गोटे आश्रय हूँ विषय कृष्ण ड्यू द एक्सट्रीम होपलेसनेस दे फील इन सेपरेसन फ्रम कृष्ण तेणु कृष्णकर विरह से यही भाव भाव तक आसुचे हेन्स इन देयर एक्सेसिव ह्यूमिलिटी दे फॉरगेट देयर ओन प्रॉपर मूड्स एंड इनस्टेड टेक अप द मूड ऑफ सर्विट्यूड दास्य भाव कहले ना तांकर कर्मण मनसा वाचा जो रही आम तांकर कौन करिबू ना प्रवणा दिशु तांकर पाद पद्मर सेवा करिबू ये भाव दास्य भाव यहाँ आसुची जदि से दास्य भाव ऊर्धर किए सख्य सख्य माने जो मैंने दास्य भाव ऊर्धरे तापर बात्सल्य तापर माधुर्य किंतु कृष्णकर विरह से दास्य भाव तर जाग्रत हो दास्य भाव तेणु एग्जांपल ऑफ सख्य टर्निंग इनटू दास्य इज एज फॉलोज सख्य भावटा केमी दास्य भाव को जाऊँगी गोटे उदाहरण दौन मैं बलराम नियर द एंड ऑफ द ब्रह्म विमोहन लीला थॉट दैट दिस कृष्ण बीइंग अलोप इज नॉट इवन नाउ कन्फाइडिंग इन अस ये गोटे लीलाटे होता भगवान कौमार वयस ब्रह्मा जो नहींगले बत्सा मानूर सांग बाड़क नहींगले ये गोटे वर्ष काल भगवान निजक विस्तार कर लीला कले जी सांग बाड़क मानते जी बत्सा थे निजक विस्तार कर कई जापारे ना माँ मैने पिता मैंने जापारे ना से माँ स्तनपान कले सब कले सी जापारे ना श्रीधाम नुह बोली ये कृष्ण बोली जापारे ना ये सखा थे निज कृष्ण विस्तार करदे एमती कि अन्न मान कथा कौन कह बलराम मत जापारे ना बलराम बड़ भाई तेणु सी ये कथाटी कही जे दास्य भाव एंड प्रायो मायास्तु मे भरतूर दिस मस्ट बी द माया आउ ये यहाँ जापारे गोटे वर्ष रही अल्प दिन रही चार पाँच दिन रही लीलाटी जान बलराम जापारे प्रकृति कृष्ण निजी विस्तार कर गोटे दिन जोबले कौन होता विस्तार कर चलते कि जापारे कि गोटे दिन उपरे बड़ ଯେଉଁ ଗୋପାଳ ମାନେ ଅଛନ୍ତି ଗାଭୀମାନଙ୍କୁ ଗୋଚାରଣ କରୁଛନ୍ତି, ତଳେ ସବୁ କୃଷ୍ଣଙ୍କର ଯେଉଁ ଥିଲେ ସବୁ ସାଙ୍ଗମାନେ, ଏ ନିଜେ କୃଷ୍ଣ ତଳକୁ ଆସିଗଲେ, ବାଛୁରୀ ବଛା ବଛା ମାନେ ମଧ୍ୟ କୃଷ୍ଣ। ତେଣୁ ଗାଭୀମାନେ ଗାଭୀମାନେ ତା ଭିତରେ ଆଉ ନୂଆ ନୂଆ ବର୍ଷା ଦେଇସାରିଲେଣି, ତେଣୁ ସେ ପୁରୁଣା ବର୍ଷାକୁ ସେ ସ୍ତନ୍ୟପାନ କରୁନାହାନ୍ତି। କିନ୍ତୁ ତଥାପି ଯେତେବେଳେ ଦେଖିଲେ ଏଇ ବର୍ଷାକୁ ଦେଖିଲେ ସେ ଧାଇଁକିରି ପଳେଇ ଆସିଲେ ସେ ଉପରୁ, ହଁ କଣ୍ଟା ମଣ୍ଟା କିଛି ଜାଣିଲେନି, ଯେମିତି ଦୁଇ ଗୋଡ଼ରେ ଜଣେ ଧାଉଁଛନ୍ତି ଏଇଭଳି ଭାବେ ବର୍ଣ୍ଣନା କରାଯାଇଛି। ଗୋପମାନେ ମଧ୍ୟ ବହୁତ କ୍ରୋଧ ପ୍ରକାଶ କରି ଆସୁଛନ୍ତି ପିଟିବା ପାଇଁ ତାଙ୍କ ପୁତ୍ରଙ୍କୁ, କାହିଁକି ସେ ଏଠିକି ଆସିଲେ, ଗାଭୀମାନଙ୍କୁ ପିଟିବେ, ସେ ପୁତ୍ରମାନଙ୍କୁ ପିଟିବା ପାଇଁ ରାଗରେ କଟମଟ ହେଇକି ଆସୁଛନ୍ତି। କିନ୍ତୁ ଯେତେବେଳେ ପହଞ୍ଚିଗଲେ ତାଙ୍କ ରାଗ କୁଆଡ଼େ ଉଭେଇଗଲା, ତାଙ୍କୁ କୁଣ୍ଢେଇକରି ଆନନ୍ଦ ଅଶ୍ରୁ ଢାଳୁଛନ୍ତି ସିଏ। ବଳରାମ ଦେଖିକି ଜାଣିଲେ ଏ କ'ଣ, ଏଭଳି କ'ଣ ଘଟଣା। ତାପରେ ସେ କହିଲେ ପ୍ରକୃତରେ କୌଣସି ମାୟା ଭାବ ବଳରାମଙ୍କ ଉପରେ କାର୍ଯ୍ୟ କରିପାରିବ ନାହିଁ, ମୋର ମାୟା ମୋ ଉପରେ ମୋର ଭର୍ତ୍ତୃ ଭଗବାନ କୃଷ୍ଣଙ୍କର ମାୟା ହିଁ କାମ କରିବ, ଆଉ କେହି ନାହାନ୍ତି। ଚାରି ପ୍ରକାର ମାୟା ଥିଲା ବୋଲି ବର୍ଣ୍ଣନା କରାଯାଇଛି, ଆମେ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ। ଏଇଭଳି ଭାବେ ବଳରାମ ଯଦିଓ ବଡ଼ ଭାଇ, ବଡ଼ ଭାଇ ରୋଲ୍ କରୁଛନ୍ତି, ବାତ୍ସଲ୍ୟ ରୋଲ୍, କିନ୍ତୁ ତାଙ୍କର ଦାସ୍ୟ ଭାବ ଆସିଲା। ସେହିଭଳି ଭାବରେ ମାଧୁର୍ଯ୍ୟ ରସରେ ଦାସ୍ୟ ଭାବ ଆସିଛି ରାଧାଙ୍କର, ଦଶମ ସ୍କନ୍ଧ 32 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦଶମ ସ୍କନ୍ଧ 30 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ରାସଲୀଳାରୁ ଅନ୍ତର୍ଧ୍ୟାନ ହୋଇଗଲେ, ସେତେବେଳେ ଗୋପୀମାନେ ସବୁ ପାଗଳିନୀ ହୋଇକରି ସବୁ ଖୋଜି ବୁଲିଲେ କୁଆଡ଼େ କୃଷ୍ଣ ଗଲେ, କୁଆଡ଼େ କୃଷ୍ଣ ଗଲେ। ସେହି ସମୟରେ ରାଧାରାଣୀଙ୍କର ଦେଖା ହେଇଥିଲା, ରାଧାରାଣୀ ସେହି କଥାଟି କହିଥିଲେ, କ୍ରନ୍ଦନ କରୁଥିଲେ, ହା ନାଥ ରମଣ ପ୍ରେଷ୍ଠ ଦାସ୍ୟାସ୍ତେ କୃପଣା ମେ, ନିଜକୁ ଦାସୀ ବୋଲି କହିଛନ୍ତି ସେ, ଏ ସଂସାରୀ ଭାବ, ନିଜକୁ ଦାସୀ ବୋଲି କହିଛନ୍ତି, ଯଦିଓ ତାଙ୍କର ପ୍ରେୟସୀ ସେ, ତାଙ୍କର ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ, କିନ୍ତୁ ଦାସ୍ୟ ରସରେ ବର୍ତ୍ତମାନ ସେ କ୍ରନ୍ଦନ କରୁଛନ୍ତି। ଏ ଲୀଳା ସବୁ ରହିଛି। ତେଣୁ ଏ ଯେଉଁ ଭର୍ସଟା ରହିଛି, ଏ ଯେଉଁ କଥା କୁହାଯାଉଛି, ଏଇଟା ହେଉଛି ଦାସ୍ୟ ଭାବ ଇନ୍ ବାତ୍ସଲ୍ୟ ରସ। ନନ୍ଦ ମହାରାଜ ବାତ୍ସଲ୍ୟ ରସରେ ଅଛନ୍ତି, ପିତା ସିଏ, କିନ୍ତୁ ଆଜି ଦାସ୍ୟ ଭାବ କହୁଛନ୍ତି, ଏ ସଞ୍ଚାରୀ ଭାବ ସବୁ ରହିଛି। ତେଣୁ ଏଇଭଳି ଭାବରେ ଐଶ୍ୱର୍ଯ୍ୟ ଜ୍ଞାନ ବସୁଦେବ ବହୁତ ବଡ଼ ପରପୋର୍ଟ ରହିଛି, ଆମେ ସଂକ୍ଷେପରେ କହୁଛେ। However, although they spoke like this, even in state of ecstasy, Nanda Maharaj and Yashoda would never give up their parental relationship with Krishna and speak like Vasudeva and Devaki, who, due to being overcome with an awareness of Krishna's opulences, Aishwarya Gyana said, we are not actually our sons. Kintu jahale madhya, Nanda Maharaj and Yashoda, emane, Vasudeva and Devaki tharu ahuri unnata sthitire achanti. କାରଣ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ବସୁଦେବ ଏବଂ ଦେବକୀ ଯେତେବେଳେ କୃଷ୍ଣ କଂସକୁ ହତ୍ୟା କଲେ, ବସୁଦେବ ଦେବକୀ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଭୟ କରିଗଲେ, କିନ୍ତୁ ନନ୍ଦ ଏବଂ ଯଶୋଦା କୃଷ୍ଣ ଯେତେ ତାଙ୍କର ଐଶ୍ୱର୍ଯ୍ୟ ଦେଖାଇଲେ ମଧ୍ୟ ସେ କେବେ ହେଲେ ତାଙ୍କୁ ଭଗବାନ ବୋଲି ଭାବନ୍ତି ନାହିଁ। କିନ୍ତୁ ଆଜି କୃଷ୍ଣଙ୍କ ବିରହରେ ଏହିଭଳି ଭାବରେ ଏ ଶ୍ଳୋକ ଦୁଇଟି କହୁଛନ୍ତି, ତେଣୁ ଏଇଭଳି ଭାବରେ ବିଦାୟ ଦେବେ, ଉଦ୍ଧବ ଯିବେ, ବର୍ତ୍ତମାନ ବିଦାୟ ନେଇକରି ଯିବେ ଏବଂ ଆ ପୂର୍ବ ପର ଶୋକ ବର୍ଣ୍ଣନା କରିବ କରାଯିବ। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତ କି, ଦାୟୀ ଗୌର ପ୍ରମାନନ୍ଦେ।